ସରକାର ପାରିଛ ଯଦି ମଦ ବନ୍ଦର।
ଭାଇ ଓ ଭଉଣୀ ମାନେ, ଆପଣ ମାନେ ବହୁତ ଭଲ ଭାବରେ ଜାଣନ୍ତି ଆମ ଦେଶରେ ବଳାତ୍କାରର ସଂଖ୍ୟା ବହୁତ ଅଧିକ ବଢି ଚାଲିଛି, ଆଉ ଏଥିପାଇଁ ଦାୟୀ କେବଳ ଗୋଟାଏ ଜିନିଷ, ସିଏ ହେଉଛି ମଦ। ଆପଣମାନଙ୍କୁ ଯଦି ବିଶ୍ୱାସ ହେଉନଥିବ, ପ୍ରତ୍ୟେକ ବଳାତ୍କାର କେସ୍କୁ 100 ଥର ଇନଭେଷ୍ଟିଗେସନ୍ କରନ୍ତୁ। ବଳାତ୍କାରୀମାନେ ବଳାତ୍କାର କରିବା ପୂର୍ବରୁ ମଦ୍ୟପାନ କରିଥାନ୍ତି, ଆଉ ଆପଣମାନେ ଏକଥା ବି ବହୁତ ଭଲ ଭାବରେ ଜାଣିଥିବେ, ଗୋଟେ ମୂଷା ଭଳିଆ ମଣିଷ ବି ମଦ୍ୟପାନ କରିଲା ପରେ ଷଣ୍ଢ କ'ଣ, ସିଂହ ପାଲଟିଯାଏ। ତାହେଲେ ଭାବନ୍ତୁ, ଗୋଟେ ସାଧାରଣ ମଣିଷ ମଦ୍ୟପାନ କରିବା ପରେ ବଳାତ୍କାରୀ କ'ଣ ପାଇଁ ନ ହେବ? ସରକାର ବଳାତ୍କାରୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେଉଛନ୍ତି, କିନ୍ତୁ ଯେଉଁ ଜିନିଷ ପାଇଁ ଏହି କାରନାମା ଘଟି ଚାଲିଛି, ସେ ଜିନିଷକୁ କ'ଣ ପାଇଁ ବନ୍ଦ କରାଯାଉନି? ଆଚ୍ଛା, ସରକାରଙ୍କୁ ଅଧିକ ଟିକସ ଦରକାର। ସରକାର, ମୁଁ ଆପଣଙ୍କ ଆଗରେ ହାତ ଯୋଡ଼ୁଛି, ଏମିତି ବି ଆମେ ପ୍ରତ୍ୟେକ ଜିନିଷରେ ଟିକସ ଦେଉଛୁ, ଖାଉ ପିଉ ଗାଡ଼ି ଚଲାଉ ସବୁଥିରେ ଟିକସ ଦେଉଛୁ, ମଦ ନ ପିଇ ବି ଆମେ ଟିକସ ଦେଇଦେବୁ, କିନ୍ତୁ ଏଭଳି ମଦୁଆମାନଙ୍କୁ ତିଆରି କରି ମୋ ଦେଶରେ ମା ଭଉଣୀଙ୍କର ଇଜ୍ଜତ ଲୁଟି ସେ ଟିକସରେ ମୋ ଦେଶରେ ରାସ୍ତା ତିଆରି ହବ, ଆଉ ସେଇ ରାସ୍ତାରେ ମୁଁ ଚାଲିବି। ମୁଁ ସରକାରଙ୍କୁ ହାତ ଯୋଡ଼ୁଛି, ମୋ ଦେଶରେ ବଳାତ୍କାରକୁ ସବୁଦିନ ପାଇଁ ଲୋପ କରିବା ପାଇଁ ମଦ ବନ୍ଦ କରିବା ନିହାତି ଜରୁରୀ। ସେଥିପାଇଁ ମୋ ଦେଶ ସରକାର, ମୋ ରାଜ୍ୟ ସରକାରକୁ ମୁଁ ହାତ ଯୋଡ଼ୁଛି, ମଦକୁ ମୋ ରାଜ୍ୟରୁ ମୋ ଦେଶରୁ ସବୁଦିନ ପାଇଁ ହଟାଇ ଦିଅନ୍ତୁ। ଜୟ ହିନ୍ଦ, ଜୟ ଓଡ଼ିଶା।
ସରକାର ପାରିଛ ଯଦି ମଦ ବନ୍ଦର, ରାଜ୍ୟ ସରକାର।